ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶରେ ଗହମର ମହଜୁଦ ସ୍ଥିତି ବାଧ୍ୟତାମୂଳକ ଭାବେ ଘୋଷଣା କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ। ଆସନ୍ତା ମଇ ମାସ ପହିଲାରୁ ରାଜ୍ୟରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା ନେଇ ସମବାୟ ବିଭାଗ ପକ୍ଷରୁ ସୂଚନା। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବଳିଦାନକୁ ସ୍କରଣ କରି ଖ୍ରୀଷ୍ଟ ସମ୍ପ୍ରଦାୟର ଭାଇଭଉଣୀମାନେ ଆଜି ପାଳନ କରୁଛନ୍ତି ଶୁଭ ଶୁକ୍ରବାର। ଏବଂ ରାଜ୍ୟରେ ପାଞ୍ଚଟି ସହରର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ, ଆସନ୍ତା 24 ଘଣ୍ଟା ମଧ୍ୟରେ 11ଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା। ସାମଗ୍ରିକ ଖାଦ୍ୟ ନିରାପତ୍ତାକୁ ପରିଚାଳନା କରିବା ପାଇଁ ଏବଂ ଅସାଧୁ କଳାବଜାରୀ ରୋକିବା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବ୍ୟବସାୟୀମାନଙ୍କୁ ଗହମର ମହଜୁଦ ସ୍ଥିତି ବାଧ୍ୟତାମୂଳକ ଭାବେ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ଶୁକ୍ରବାର ଦିନ ପୋର୍ଟାଲରେ ଗହମର ମହଜୁଦ ସ୍ଥିତି ସମ୍ପର୍କରେ ସୂଚନା ଦେବାକୁ କୁହାଯାଇଛି। ଏଥିସହ ପୋର୍ଟାଲରେ ମହଜୁଦ ସମ୍ପର୍କିତ ତଥ୍ୟ ନିୟମିତ ସଠିକ୍ ଭାବେ ପ୍ରକାଶିତ ହେଉଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ବୈଧାନିକ ସଂସ୍ଥା ଅନୁଧ୍ୟାନ କରିବ। ପୋର୍ଟାଲରେ ପଞ୍ଜିକୃତ ହୋଇନଥିବା କୌଣସି ସଂସ୍ଥା ନିଜକୁ ପଞ୍ଜିକରଣ କରି ପ୍ରତି ଶୁକ୍ରବାର ଦିନ ଗହମ ମହଜୁଦ ସ୍ଥିତି ସମ୍ପର୍କରେ ସୂଚନା ଦାଖଲ କରିପାରିବେ। ମୂଲ୍ୟ ନିୟନ୍ତ୍ରଣ ଏବଂ ଦେଶରେ ଗହମର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଖାଦ୍ୟ ବଣ୍ଟନ ବିଭାଗ ଗହମର ମହଜୁଦ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ରାଜ୍ୟରେ ଆସନ୍ତା ମଇ ମାସ ପହିଲାରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସମବାୟ ବିଭାଗ ପକ୍ଷରୁ କୁହାଯାଇଛି। ରବିଧାନ ସଂଗ୍ରହ ପ୍ରକ୍ରିୟା ଜୁନ୍ ମାସ ଶେଷ ପର୍ଯ୍ୟନ୍ତ ଚାଲିବ। ଯେଉଁ ଜିଲ୍ଲାରେ ଆବଶ୍ୟକୀୟ ସଂଖ୍ୟାରେ ମିଲ୍ ମାଲିକ ନାହାନ୍ତି ଅନ୍ୟ ଜିଲ୍ଲାର ଧାନ ମିଲ୍ ମାଲିକ ଧାନ କିଣିପାରିବେ। ଜଣେ ମିଲ୍ ମାଲିକ ଗୋଟିଏ ଜିଲ୍ଲାରେ ହିଁ ଧାନ କିଣିପାରିବେ। ପ୍ୟାକ୍ସ ଲ୍ୟାମ୍ପସ୍, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ପାଣି ପଞ୍ଚାୟତର ସ୍ଥିତିକୁ ଦେଖି ଧାନ ସଂଗ୍ରହ ଦାୟିତ୍ୱ ଦିଆଯିବ ବୋଲି ସମବାୟ ବିଭାଗ ଦେଇଥିବା ନିର୍ଦ୍ଦେଶନାମାରୁ ଜଣାପଡ଼ିଛି। ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀରେ ଆଗାମୀ 20 ତାରିଖ ଦିନ ପଞ୍ଚମ ପର୍ଯ୍ୟାୟରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ସମୀକ୍ଷା କରିଛନ୍ତି। ଆଜି ଦିନିକିଆ ଗସ୍ତରେ ଯାଇ ଶ୍ରୀ ଧଳ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ନିର୍ବାଚନ ସକାଶେ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ଉତ୍ତରାଞ୍ଚଳ ଆଇଜି, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ଏସ୍ପିଙ୍କ ସମେତ ଅନ୍ୟ ବରିଷ୍ଠ ପ୍ରଶାସନିକ ଏବଂ ପୁଲିସ୍ ଅଧିକାରୀ ଯୋଗ ଦେଇଥିଲେ। ଭଦ୍ରକ ଜିଲ୍ଲାରେ ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ଅବକାରୀ, ପୁଲିସ୍, ଆୟକର, ରାଜସ୍ୱ ଆଦି ବିଭିନ୍ନ ବିଭାଗର ଧରପଗଡ଼ ଯୋଜନା ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ସମସ୍ତ ବିଭାଗ ପରସ୍କର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରି ନିର୍ବାଚନକୁ ଶୃଙ୍ଖଳିତ ଭାବେ ଶେଷ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ନୂଆପଡ଼ା ଜିଲ୍ଲାର 2ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ନୂଆପଡ଼ା ଓ ଖଡ଼ିଆଲ ରହିଛି। ଏଥିସହ ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ। ନୂଆପଡ଼ା ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ଆସନ୍ତା ମଇ ମାସ 13 ତାରିଖରେ ଭୋଟ୍ ଗ୍ରହଣ କରାଯିବ। ଜିଲ୍ଲାରେ ମୋଟ୍ 4,94,779 ଜଣ ଭୋଟର ମତଦାନ କରିବେ। ସେମାନଙ୍କ ମଧ୍ୟରେ 2,46,336 ଜଣ ପୁରୁଷ ଭୋଟର ଏବଂ 2,48,421 ମହିଳା ଭୋଟର ଅଛନ୍ତି। ପୁରୁଷମାନଙ୍କ ଅପେକ୍ଷା ମହିଳା ଭୋଟର ସଂଖ୍ୟା ଅଧିକ ରହିଛି। ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାରେ 40 ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକଙ୍କ ଭୋଟର ସଂଖ୍ୟା 2,069 ଥିବା ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆମ ସମ୍ଭାଦଦାତା ତପନ ରଞ୍ଜନ ଦାସଙ୍କ ରିପୋର୍ଟ।
ସାଧାରଣ ନିର୍ବାଚନ 2024 ନେଇ ସମଗ୍ର ରାଜ୍ୟ ଚଳଚଞ୍ଚଳ ହୋଇଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ନିର୍ବାଚନକୁ ତ୍ରୁଟିମୁକ୍ତ କରିବା ସହ ଅବାଧ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ନୂଆପଡ଼ା ଜିଲ୍ଲାରେ 5 ବ୍ଲକ, 3 ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଅଛି, 131 ଗ୍ରାମ ପଞ୍ଚାୟତ ଏବଂ 605 ରାଜସ୍ୱ ଗ୍ରାମ ନେଇ ଗଠିତ ଅଟେ। ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ସମ୍ପର୍କରେ ଅଧିକ ସୂଚନା ଦେଇ ଜିଲ୍ଲାପାଳ ହେମାକାନ୍ତ ସାହେ କହନ୍ତି,
85 ବର୍ଷରୁ ଉର୍ଦ୍ଧ ଯେତେ ଆମର ଭୋଟରମାନେ ଅଛନ୍ତି, ସ୍ପେଶାଲି ଆମର 40%ରୁ ଯେଉଁ ଅଧିକ ଦିବ୍ୟାଙ୍ଗ ଭାଇମାନେ ଅଛନ୍ତି, ସେମାନଙ୍କ ପାଇଁ ଏଥର ହୋମ୍ ଭୋଟିଂର ବ୍ୟବସ୍ଥା କରାଯାଇଛି। ସେମାନେ ନିଜ ଘରେ ରହି ଭୋଟ୍ ଦେଇପାରିବେ, ସେଥିପାଇଁ ସେମାନଙ୍କୁ ଫର୍ମ 12D ରେ ଆରଙ୍କୁ ଫର୍ମ ଫିଲ୍ଅପ୍ କରିକି ନୋଟିଫିକେସନ ପାଞ୍ଚ ଦିନ ଭିତରେ ଦେବାକୁ ପଡ଼ିଥାଏ। ତ ବହୁତ ସମୟରେ ଲୋକମାନେ କୁହନ୍ତି ସେମାନେ ବେଡ୍ରିଡ଼ନ୍ ଥାନ୍ତି, ସେମାନେ ଚଲାବୁଲା କରିପାରନ୍ତିନି। ସେଥିପାଇଁ ଆମ ଜିଲ୍ଲାର ବିଏଲ୍ଓ ମାନେ ଯେଉଁ ଅଛନ୍ତି, ସେ ବିଏଲ୍ଓ ମାନେ ପ୍ରତ୍ୟେକ ପିଡବ୍ଲ୍ୟୁଡି ଭୋଟର ଯେଉଁମାନେ 40% ଉର୍ଦ୍ଧ୍ୱ ଅଛନ୍ତି, ତାଙ୍କର ଡିସାବିଲିଟି ଆଉ 85ରୁ ଅଧିକ ଯେଉଁମାନେ ବୟସ୍କ ଅଛନ୍ତି, ବୃଦ୍ଧାମାନେ ଅଛନ୍ତି, ବୃଦ୍ଧ ଲୋକମାନେ ଅଛନ୍ତି, ତାଙ୍କ ଘରେ ଯାଇକି ଫର୍ମ ଟୋଟାଲି ଦେବୁ ଆଉ ସେମାନେ ସେ ଆପ୍ଲିକେସନ ଭରିଲେ ତାଙ୍କ ଘରେ ଆମେ ବ୍ୟବସ୍ଥା କରାଇବା। ତା ସହିତ ଯଦି ସେମାନେ ପୋଲିଂ ଷ୍ଟେସନକୁ ବି ଆସନ୍ତି, ତ ସେଥିପାଇଁ ସେମାନେ ସକ୍ସମ୍ ଆପ୍ରେ ଆମକୁ ଜଣାଇ ପାରିବେ ଆପଣ କି ଆମେ ଏହି ବୁଥକୁ ଆସିବାକୁ ଚାହୁଁଛୁ, ତ ସେଥିରେ ଆମେ ଭଲରେ ତାଙ୍କ ପାଇଁ ହ୍ୱିଲ୍ ଚେୟାର ବ୍ୟବସ୍ଥା କରାଇବୁ।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ଭଲପୁର ମହାନଗର ନିଗମ ଅଞ୍ଚଳରେ ଝାଡ଼ାବାନ୍ତି ନିୟନ୍ତ୍ରଣାଧୀନ ଥିବା ନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଅଞ୍ଚଳରେ ବ୍ୟାପିଥିବା ରୋଗର ନାମ ଗ୍ୟାଷ୍ଟ୍ରୋ ଏଣ୍ଟରାଇଟିସ୍। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କେହି ଗୁରୁତର ନଥିବା ବେଳେ ମୃତକ ତିନି ଜଣଙ୍କର ଝାଡ଼ାବାନ୍ତିରେ ମୃତ୍ୟୁ ହୋଇନଥିବା ଜିଲ୍ଲା ପ୍ରଶାସନ ସ୍ୱଷ୍ଟ କରିଛି। ସେହିପରି ଝାଡ଼ାବାନ୍ତିର ମୁକାବିଲା କରିବା ପାଇଁ ହୀରାକୁଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ର୍ୟାପିଡ୍ ରେସ୍ପନ୍ସ ଟିମ୍ ମୁତୟନ ହୋଇଛନ୍ତି। ପ୍ରଭାବିତ ଅଞ୍ଚଳରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ନିୟୋଜିତ କରାଯାଇଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ପାଇପ୍ ଲିକେଜ୍ ମରାମତି କରାଯାଉଛି। ଏଥିସହ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବଳିଦାନକୁ ସ୍କରଣୀୟ କରିବା ଲାଗି ବିଶ୍ୱର କୋଣ ଅନୁକୋଣରେ ଆଜି ଶୁଭ ଶୁକ୍ରବାର ଗୁଡ୍ ଫ୍ରାଇଡେ ପାଳନ କରାଯାଉଛି। ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାଇଭଉଣୀମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଧାର୍ମିକ ଚିନ୍ତାଧାରା ଏବଂ ପବିତ୍ର ବାର୍ତ୍ତାକୁ ସମାଜରେ ପ୍ରସାରିତ କରିବା ପାଇଁ ଆଜିର ଦିନରେ ଆଗେଇ ଆସିଥାନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବାର୍ତ୍ତା ସମାଜରେ ଲୋକଙ୍କର ଦୁଃଖରୁ ମୁକ୍ତି ଦେବାରେ ସମର୍ପିତ ଥିଲା। ଶୁଭ ଶୁକ୍ରବାରରେ ଯୀଶୁ ମାନବଜାତିରୁ ପାପରୁ ମୁକ୍ତ କରିବା ଲାଗି କୃଶବିଦ୍ଧ ହୋଇଥିଲେ ବୋଲି ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ କହିଛନ୍ତି। ଆଜିର ଦିନରେ ଏହି ସମ୍ପ୍ରଦାୟର ଲୋକମାନେ ବାଇବେଲ୍ ଗ୍ରନ୍ଥ ପାଠ କରି ଚର୍ଚ୍ଚଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କୁ ଶିକ୍ଷା ଦିଆଯାଇଥାଏ। ଦେଶପ୍ରେମର ବଳିଷ୍ଠ ପ୍ରତୀକ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସରେ ଆଜି ରାଜ୍ୟବାସୀ ତାଙ୍କର ସ୍କୃତିଚାରଣ କରୁଛନ୍ତି। 1899 ମସିହା ନଭେମ୍ବର 22 ତାରିଖରେ କୋରାପୁଟ ଜିଲ୍ଲାର ତେନ୍ତୁଳିଗୁମ୍ମା ଗ୍ରାମରେ ଜନ୍ମିତ ଶହୀଦ ଲକ୍ଷ୍ମଣ ନାୟକ ଗାନ୍ଧିଜୀଙ୍କର ଅହିଂସା ପଥକୁ ଆପଣେଇ 1930 ମସିହାରେ ଲବଣ ସତ୍ୟାଗ୍ରହ ଏବଂ 1942 ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭୂମିକା ନେଇଥିଲେ। ଇଂରେଜ ଶାସକ ଶହୀଦ ଲକ୍ଷ୍ମଣ ନାୟକଙ୍କୁ କୋରାପୁଟ ଜିଲ୍ଲାର ମାଥିଲିରେ ଘଟିଥିବା ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଦାୟୀ କରି ବ୍ରହ୍ମପୁର କାରାଗାରରେ ଆଜିର ଦିନରେ ଫାଶୀ ଦେଇଥିଲେ। ଆଦିବାସୀ ସମ୍ପ୍ରଦାୟର ମୋଡ଼ମଣି ଶହୀଦ ଲକ୍ଷ୍ମଣ ନାୟକଙ୍କ ସ୍କୃତିରେ ଅନେକ ଅନୁଷ୍ଠାନ ନିର୍ମିତ ହୋଇଛି। ମାଲକାନଗିରି ମହାବିଦ୍ୟାଳୟରେ ଆଜି ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି। ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ୱାଧୀନତା ଆନ୍ଦୋଳନରେ ଲକ୍ଷ୍ମଣ ନାୟକଙ୍କ ଅବଦାନ ସମ୍ପର୍କରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଆସନ୍ତା ଆର୍ଥିକ ବର୍ଷ 2024-25ର ପ୍ରଥମ ମାସ ଏପ୍ରିଲ୍ରେ ରାଜ୍ୟର ବ୍ୟାଙ୍କଗୁଡ଼ିକ 9 ଦିନ ବନ୍ଦ ରହିବ। ରବିବାର ଏବଂ ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ 6 ବ୍ୟାଙ୍କ ଛୁଟି ଦିବସ ରହିଛି। ଏହାଛଡ଼ା ଏପ୍ରିଲ୍ 1 ତାରିଖ, 11 ତାରିଖ ଏବଂ 17 ତାରିଖରେ ବ୍ୟାଙ୍କ ବନ୍ଦ ରହିବ ବୋଲି ରିଜର୍ଭ ବ୍ୟାଙ୍କ ସୂତ୍ରରୁ ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଓରିଆ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣିତ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଅଂଶଗ୍ରହଣକାରୀ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପାଠ୍ୟ ଉପକରଣ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ପାଣିପାଗ, ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଛି। ଆଜି 5 ସହରରେ ତାପମାତ୍ରା 40 ଡିଗ୍ରୀ ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ଟିଟିଲାଗଡ଼, ବଲାଙ୍ଗୀର, ବୌଦ୍ଧ, ଭବାନୀପାଟଣା ଏବଂ ନୟାଗଡ଼ରେ 40 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହିସବୁ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 2 ଦିନ ମଧ୍ୟରେ ଦିନ ତାପମାତ୍ରା 2 ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଦେଶରେ ଗହମର ମହଜୁଦ ସ୍ଥିତି ବାଧ୍ୟତାମୂଳକ ଭାବେ ଘୋଷଣା କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ। ଆସନ୍ତା 1 ମାସ ରାଜ୍ୟରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା ନେଇ ସମବାୟ ବିଭାଗ ପକ୍ଷରୁ ସୂଚନା। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବଳିଦାନକୁ ସ୍କରଣ କରି ଖ୍ରୀଷ୍ଟ ସମ୍ପ୍ରଦାୟର ଭାଇଭଉଣୀମାନେ ଆଜି ପାଳନ କରୁଛନ୍ତି ଶୁଭ ଶୁକ୍ରବାର। ଏବଂ ରାଜ୍ୟରେ 5 ସହରର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ। ଆସନ୍ତା 24 ଘଣ୍ଟା ମଧ୍ୟରେ 11 ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।